ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟର ମାଣ୍ଡିଆ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ମାଣ୍ଡିଆ ଦିବସ ପାଳନ ଅବସରରେ ସୁଷମ ଖାଦ୍ୟ ମାଧ୍ୟମରେ ସୁସ୍ଥ ସମାଜ ଗଠନ ଉପରେ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତାକାଲି ହେବ ମତଦାନ। ଆନୁଷଙ୍ଗିକ ଉପକରଣ ସହ ବୁଥ୍ ଅଭିମୁଖେ ପୁଲିଂ ଅଧିକାରୀ ଏବଂ ଶାନ୍ତି ଓ ବିକାଶର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବିଜ୍ଞାନ ଦିବସ। ମାଣ୍ଡିଆ ଏକ ସମ୍ପୂର୍ଣ୍ଣ ଅନ୍ନ, ଏହି ଚାଷ ସହିତ ଜଡ଼ିତ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସରକାର ସମସ୍ତ ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରତିବଦ୍ଧ ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଆଜି ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରଠାରେ ପହଞ୍ଚବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ପୋଷକ ତତ୍ତ୍ୱରେ ଭରପୂର ମାଣ୍ଡିଆ ମାଟିର ଉର୍ବରତା ପାଇଁ ଉପଯୋଗୀ। କମ୍ ପାଣି ଏବଂ ପ୍ରତିକୂଳ ପାଗରେ ଏହା ଭଲ ଉତ୍ପାଦନ ଦେବା ସହିତ ଆଗାମୀ ପିଢ଼ି ପାଇଁ ମାଟିର ଗୁଣବତ୍ତାକୁ ସୁରକ୍ଷିତ ରଖିଥାଏ। ସରକାର ମାଣ୍ଡିଆ ଉତ୍ପାଦନ ବୃଦ୍ଧି କରିବା ପାଇଁ ବଜାର ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କାର୍ଯ୍ୟ କରାଉଛନ୍ତି। ପରବର୍ତ୍ତୀ ସମୟରେ ଶ୍ରୀ ଅନ୍ନର ରପ୍ତାନୀ ବୃଦ୍ଧି ପାଇଁ ପ୍ରକ୍ରିୟାକରଣ, ପ୍ୟାକେଜିଂ, ବ୍ରାଣ୍ଡିଂ ଏବଂ ବଜାର ପ୍ରବେଶ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆଜି ଆୟୋଜିତ ମାଣ୍ଡିଆ ଦିବସ ଉଦ୍ଘାଟନୀ ସମାରୋହରେ ଶ୍ରୀ ଚୌହାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଚାଷଜମି ନିରୀକ୍ଷଣ କରିବା ସହ କୃଷକଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅପରାହ୍ନରେ ଶ୍ରୀ ଚୌହାନ କଟକ ବିଦ୍ୟାଧରପୁର କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା, ଡାଲି ଆତ୍ମନିର୍ଭରତା ମିଶନ ଏବଂ ଜାତୀୟ ଜୈବିକ କୃଷି ଅଭିଯାନର କାର୍ଯ୍ୟକାରିତାର ସମୀକ୍ଷା କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଶ୍ରୀଅନ୍ନ ବା ମିଲେଟ୍କୁ ପ୍ରୋହାହନ ଦେବା ଏବଂ ଏହାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟରେ ନଭେମ୍ବର 10 ତାରିଖ ଦିନ ଆଜିର ଦିନକୁ ମାଣ୍ଡିଆ ଦିବସ ରୂପେ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ କ୍ରମେ ମିଳିତ ଜାତିସଂଘ ଗତ 2023 ମସିହାକୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ଘୋଷଣା କରିଥିଲା। ଶ୍ରୀଅନ୍ନ ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏହି ପଦକ୍ଷେପ ନିଆଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଣ୍ଡିଆ ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ମାଣ୍ଡିଆ ହେଉଛି ଆମ ଓଡ଼ିଶାର ଗୌରବ, ଚାଷୀ ଭାଇଭଉଣୀଙ୍କ ପରିଶ୍ରମର ଫଳ ଏବଂ ଆମ ପାରମ୍ପରିକ ଖାଦ୍ୟ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହାର ପ୍ରଚାର ପ୍ରସାର କରି ସୁସ୍ଥ, ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ଗଠନ କରିବା ଦିଗରେ ସମସ୍ତଙ୍କୁ ଆଗେଇ ଆସିବାକୁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇ କହିଛନ୍ତି, ସ୍ୱାସ୍ଥ୍ୟହିତକର ଖାଦ୍ୟ ମାଣ୍ଡିଆର ପ୍ରଚାର ପ୍ରସାର କରିବା ସହ ଏହାର ଉପାଦେୟତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ଉଚିତ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ଓଡ଼ିଶାର ମହିଳାମାନେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ବିକ୍ରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ପ୍ରତିଦିନର ଖାଦ୍ୟରେ ମାଣ୍ଡିଆକୁ ସାମିଲ କରି ସୁସ୍ଥ ସମାଜ ନିର୍ମାଣରେ ସହଭାଗୀ ହେବା ପାଇଁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ଆଗାମୀ 2027 ଜନଗଣନା ପାଇଁ ଆଜିଠାରୁ ଡିଜିଟାଲ ପ୍ରାକ୍ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର 4ଟି ସ୍ଥାନ ଭୁବନେଶ୍ୱର, କଟକ, ମୟୂରଭଞ୍ଜ ଏବଂ ନବରଙ୍ଗପୁରରେ 30 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ଜନଗଣନା ପାଇଁ ସର୍ବଭାରତୀୟ ସ୍ତରରେ 34 ଲକ୍ଷ ଶିକ୍ଷକ ଗଣନା କାର୍ଯ୍ୟରେ ନିୟୋଜିତ ହେବେ। ଚଳିତଥର ଗଣନା ପ୍ରକ୍ରିୟାକୁ କାଗଜବିହୀନ ଭାବରେ ମୋବାଇଲ୍ ଆପ୍ ମାଧ୍ୟମରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ଜନଗଣନା ତଥ୍ୟ ସମନ୍ୱିତ ପୁସ୍ତକରେ ଗ୍ରାମ, ସହର, ଜିଲ୍ଲାର ସମସ୍ତ ଭିତ୍ତିଭୂମି ଏବଂ ନଗରସ୍ତରୀୟ ସୁବିଧା ସୁଯୋଗ, ଜନସଂଖ୍ୟା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଓ ସାମାଜିକ ଏବଂ ଅର୍ଥନୈତିକ ସୂଚନା ରହିବ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ସଂରକ୍ଷଣ ପାଇଁ ଆସନ୍ତା ବୁଧବାରଠାରୁ ଭୁବନେଶ୍ୱରର କଳାଭୂମିଠାରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସଂରକ୍ଷଣ ସଂଘ ଏଫ୍ଆଇଏଏଫ୍ ପକ୍ଷରୁ ଏକ କର୍ମଶାଳାର ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦ୍ଘାଟନ କରିବେ। ଓଡ଼ିଆ ଚଳଚ୍ଚିତ୍ରର ପ୍ରଚାର ପ୍ରସାର, ସଂରକ୍ଷଣ ଏବଂ ନୂତନ ନିୟମ ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ କର୍ମଶାଳାରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ କରାଯିବ। ଏଥିପାଇଁ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲି ସକାଳ 7ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଚାଲିବ। ଏ ସମ୍ପର୍କରେ ଆମ ନୂଆପଡ଼ା ସମ୍ଭାଦଦାତା କହିଛନ୍ତି,
କେନ୍ଦ୍ରାପଡ଼ା ଉପନିର୍ବାଚନରେ 8 ଅତି ସମ୍ବେଦନଶୀଳ ବୁଥ୍ ରହିଅଛି। ସେହି 8 ପୋଲିଂ ଅଧିକାରୀଙ୍କୁ ପ୍ରିଜାଇଡିଂ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥାରେ ମାଓପ୍ରବଣ ସୁନାବେଡ଼ା ଏବଂ ସୋସେଙ୍ଗ ଗ୍ରାମ ପଞ୍ଚାୟତ ଦ୍ୱୟରେ ପଠାଯାଇଅଛି ଏବଂ 2 ଗ୍ରାମ ପଞ୍ଚାୟତରେ 8 ବୁଥ୍ ରହିଅଛି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଉଛି। ସେଠାରେ ସିଆର୍ପିଏଫ୍ କ୍ୟାମ୍ପ ରହିଛି। 358 ବୁଥ୍ ମଧ୍ୟରୁ 47 ବୁଥ୍ରେ ସମ୍ବେଦନଶୀଳ ବୁଥ୍ ରହିଛି, 8 ଅତି ସମ୍ବେଦନଶୀଳ ବୁଥ୍ ରହିଅଛି। ଏହି ବୁଥ୍ରେ ପୋଲିଂ ଅଧିକାରୀମାନେ ସ୍ୱତନ୍ତ୍ର ଯାନରେ ସେମାନେ ଗସ୍ତ କରିଛନ୍ତି। ବିଶେଷ ରୂପରେ ଗୋଟିଏ ବୁଥ୍ରେ 3 ପୋଲିଂ ଅଧିକାରୀ ଏବଂ ଜଣେ ପ୍ରିଜାଇଡିଂ ଅଧିକାରୀ ଏବଂ ଜଣେ ପୋଲିସ କର୍ମଚାରୀ ରହିଛି।
ଆମର ଟୋଟାଲ 358 ବୁଥ୍, ଏଥି ନିମନ୍ତେ ଆମେ ଏଠି 37 କାଉଣ୍ଟର କରିଛୁ। ଏହି 37 କାଉଣ୍ଟରରୁ ଆମେ ଡେଜିଗ୍ନେଟେଡ୍ କରିଛୁ କେଉଁ କେଉଁ ବୁଥ୍ର ଇଭିଏମ୍ ଏବଂ ନିର୍ବାଚନ ସଂକ୍ରାନ୍ତୀୟ କାଗଜାତ ନେବେ, ଏବଂ ଏହି 37 କାଉଣ୍ଟରରେ 41 ସେକ୍ଟର ଅଫିସର ରଖିଛୁ, ଏସବୁ ସେ ସୁପରଭିଜନ କରିବେ।
ଆକାଶବାଣୀ ସମାଚାର ପାଇଁ ନୂଆପଡ଼ାରୁ ତପନ ରଞ୍ଜନ ଦାସ।
ନୂଆପଡ଼ାରେ ଅବାଧ, ମୁକ୍ତ ଏବଂ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବା ପାଇଁ ପ୍ରଶାସନ ପକ୍ଷରୁ 2 ସହାୟତା ନମ୍ଘର ଜାରି କରାଯାଇଛି। ଆସନ୍ତା 14 ଶୁକ୍ରବାର ଦିନ ଭୋଟ୍ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ଅବ୍ୟବହିତ ପୂର୍ବରୁ ଇଭିଏମ୍ ଚୋରି ଏବଂ ବେଆଇନ ପରିବହନ ସଂକ୍ରାନ୍ତ ଅଭିଯୋଗକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏନ୍ ଗୋପାଳନ ଖଣ୍ଡନ କରିଛନ୍ତି। ଏକ ରାଜନୈତିକ ଦଳ ପକ୍ଷରୁ ଅଣାଯାଇଥିବା ଏଭଳି ଅଭିଯୋଗ ତଥ୍ୟଭିତ୍ତିକ ନୁହେଁ ବୋଲି ସେ କହିଛନ୍ତି। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ କହିଛନ୍ତି, ଅନ୍ୟ ଜିଲ୍ଲାରୁ ନୂଆପଡ଼ାକୁ ଇଭିଏମ୍ ଆସିନାହିଁ, ପ୍ରତ୍ୟେକ ଜିଲ୍ଲାର ଇଭିଏମ୍ ସମ୍ପୃକ୍ତ ଷ୍ଟ୍ରଙ୍ଗରୁମ୍ରେ ରଖାଯାଇଛି ବୋଲି ସେ ସ୍ୱଷ୍ଟ କରିଛନ୍ତି। ତ୍ରୈମାସିକ ଭିତ୍ତିରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମ୍ଗୁଡ଼ିକର ଯାଞ୍ଚ କରାଯାଇଥାଏ ବୋଲି ସେ କହିଛନ୍ତି। ଅନ୍ଲାଇନ୍ରେ ମହାପ୍ରସାଦ ବିକ୍ରି ସଂକ୍ରାନ୍ତ ଜାରି ବିଜ୍ଞାପନ ଘଟଣାରେ ପୁଲିସ୍ ଜଣଙ୍କୁ ଗିରଫ କରିଛି। ଭୁବନେଶ୍ୱରର ଜଣେ ବ୍ୟବସାୟୀ ଶ୍ରୀପ୍ରସାଦ.org ନାମକ ଏକ ୱେବ୍ସାଇଟ୍ ମାଧ୍ୟମରେ ମହାପ୍ରସାଦ ବିକ୍ରି ପାଇଁ ଅନ୍ଲାଇନ୍ ଅର୍ଡର ସଂକ୍ରାନ୍ତ ବିଜ୍ଞାପନ ସହିତ ନିଜର ଟେଲିଫୋନ୍ ନମ୍ଘର ପ୍ରକାଶ କରିଥିଲେ। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢ଼ୀ ଏହା ବିରୁଦ୍ଧରେ ସାଇବର ଥାନାରେ ଏକ ଏତଲା ଦାୟର କରିଥିଲେ। ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଗଠନ କରାଯାଇ ଭୁବନେଶ୍ୱରରୁ କଥିତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବିଜ୍ଞାନ ପ୍ରତି ସଚେତନତା ସୃଷ୍ଟି ପାଇଁ ଆଜି ବିଶ୍ୱ ବିଜ୍ଞାନ ଦିବସ ପାଳନ କରାଯାଉଛି। ସାରା ବିଶ୍ୱରେ ଶାନ୍ତି ଏବଂ ବିକାଶର ଧାରାକୁ ବଜାୟ ରଖିବା ପାଇଁ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ 2001 ନଭେମ୍ବର 10 ଏହି ଦିବସ ରୂପେ ପାଳନ କରିଆସୁଛି। ଚଳିତ ବର୍ଷ ବିଶ୍ୱାସ, ପରିବର୍ତ୍ତନ, ଭବିଷ୍ୟତ, 2050 ପାଇଁ ବିଜ୍ଞାନର ଆବଶ୍ୟକତାକୁ ନେଇ ବିଶ୍ୱ ବିଜ୍ଞାନ ଦିବସ ପାଳନ କରାଯାଉଛି। ଗଞ୍ଜାମ ଜିଲ୍ଲାରେ ଆସନ୍ତା 15 ବାଘ ଗଣନା କରାଯିବ। ଏଥିପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଭଞ୍ଜନଗର ଏବଂ ତାରସିଂହ ବନ ବିଭାଗ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଉଛି। ବନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 6 ଧରି ବାଘ ଗଣନା ସହ ଅନ୍ୟ ତୃଣଭୋଜୀ ପ୍ରାଣୀଙ୍କର ମଧ୍ୟ ଗଣନା କରାଯିବ। ଏଥିପାଇଁ ଗଠିତ ସ୍ୱତନ୍ତ୍ର ଦଳ ଆବଶ୍ୟକୀୟ ଉପକରଣ ସହ ସକାଳ 6 ଗଣନା କାର୍ଯ୍ୟ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଦେଶରେ ପ୍ରତି 4 ଥରେ ବାଘ ଗଣନା କରାଯାଇଥାଏ। ତେବେ ରାଜ୍ୟରେ ବାଘଙ୍କ ସ୍ଥିତି ଏବଂ ତଥ୍ୟ ଜାଣିବା ପାଇଁ ଗତ 2023 ମସିହାରେ ଗଣନା କରାଯାଇଥିଲା। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ଅଧୀନ ବନ୍ଧ ବ୍ଲକ ଓଡ଼ଗାଁ ପଞ୍ଚାୟତରେ ବିଜେପି ପକ୍ଷରୁ ବୁଥ୍ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ ଏଥିରେ ଯୋଗଦେଇ ଦଳର ଆଭିମୁଖ୍ୟ ଏବଂ ଦଳୀୟ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ଗଞ୍ଜାମ ମହାବିଦ୍ୟାଳୟ ଖେଳପଡ଼ିଆଠାରେ ଏକ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ସେନା ଅଧିକାରୀ ବି କାମରେଜ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଯୋଗ ପ୍ରଶିକ୍ଷକ ପଦ୍ମନାଭ ବେହେରା ଏବଂ ବହୁ ଛାତ୍ରଛାତ୍ରୀ ଓ ସମାଜର ବିଭିନ୍ନ ବର୍ଗର ଲୋକ ଅଂଶଗ୍ରହଣ କରିଥିଲେ। ଏଫ୍ଆଇଏଚ୍ ମହିଳା ଜୁନିୟର ହକି ବିଶ୍ୱକପ୍ 2025 ପ୍ରତିଯୋଗିତା ପାଇଁ ହକି ଇଣ୍ଡିଆ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜ୍ୟୋତିଷୀଙ୍କ ଅଧିନାୟକତ୍ୱରେ 20 ଖେଳାଳି ଏହି ଦଳରେ ସ୍ଥାନିତ ହୋଇଛନ୍ତି। ଚିଲିର ସାଣ୍ଟିଆଗୋଠାରେ ଆସନ୍ତା 25 ଡିସେମ୍ବର 13 ପର୍ଯ୍ୟନ୍ତ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 2 ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଏବଂ ଝାରସୁଗୁଡ଼ା ଜିଲ୍ଲାରେ ଆଜି ସକାଳେ ହାଲୁକା ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇଥିଲା। କନ୍ଧମାଳ ଜିଲ୍ଲାର ଜି ଉଦୟଗିରିଠାରେ 8.4 ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟର ମାଣ୍ଡିଆ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ମାଣ୍ଡିଆ ଦିବସ ପାଳନ ଅବସରରେ ସୁଷମ ଖାଦ୍ୟ ମାଧ୍ୟମରେ ସୁସ୍ଥ ସମାଜ ଗଠନ ଉପରେ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତାକାଲି ହେବ ମତଦାନ। ଆନୁଷଙ୍ଗିକ ଉପକରଣ ସହ ବୁଥ୍ ଅଭିମୁଖେ ପୁଲିଂ ଅଧିକାରୀ ଏବଂ ଶାନ୍ତି ଓ ବିକାଶର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବିଜ୍ଞାନ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।